ନିହିମିଆ ଅଧ୍ୟାୟ ଏଗାର। ପୁଣି ଲୋକମାନଙ୍କ ଅଧିପତିବର୍ଗ ଜେରୁସାଲେମରେ ବାସ କଲେ, ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଜେରୁସାଲେମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଏକ ଜଣକୁ ସେ ସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଳିବାଣ୍ଟ କଲେ। ଆଉ ଯେଉଁମାନେ ଜେରୁସାଲେମରେ ବାସ କରିବାକୁ ସ୍ୱେଚ୍ଛାପୂର୍ବକ ଆପଣାମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ। ପ୍ରଦେଶର ଏହି ପ୍ରଧାନବର୍ଗ ଜେରୁସାଲେମରେ ବାସ କଲେ, ମାତ୍ର ଯିହୁଦାର ନାନା ନଗରରେ ଲୋକମାନେ ଅର୍ଥାତ୍ ଇସ୍ରାଏଲ ଯାଜକମାନେ ଓ ଲେବୀୟମାନେ ଓ ନଥିନୀୟମାନେ ଓ ସଲମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକେ ଆପଣାପଣା ଅଧିକାରରେ ଆପଣାପଣା ନଗରରେ ବାସ କଲେ। ପୁଣି ଯିହୁଦାର ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମିନ୍ର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଜେରୁସାଲେମରେ ବାସ କଲେ। ଯିହୁଦାର ସନ୍ତାନଗଣ ମଧ୍ୟରୁ ଉସିଅର ପୁତ୍ର ଅଥାୟ, ସେହି ଉସିଅ ଜିଖରିଅର ପୁତ୍ର, ଜିଖରିଅ ଅମରିଅର ପୁତ୍ର, ଅମରିଅ ସଫଟିଅର ପୁତ୍ର, ସଫଟିଅ ମହଲେଲର ପୁତ୍ର, ମହଲେଲ ପେରସ ସନ୍ତାନଗଣ ମଧ୍ୟରୁ ଜଣେ, ଆଉ ବାରୁକର ପୁତ୍ର ମାସେୟ, ସେହି ବାରୁକ କଲହୋସିର ପୁତ୍ର, କଲହୋସି ହସାୟର ପୁତ୍ର, ହସାୟ ଅଦାୟର ପୁତ୍ର, ଅଦାୟା ଜୟାରିବ୍ର ପୁତ୍ର, ଜୟାରିବ ଜିଖରିଅର ପୁତ୍ର, ଜିଖରିଅ ସିଲୋନିର ପୁତ୍ର, ପେରସର ସନ୍ତାନ ସର୍ବସୁଦ୍ଧା 468 ଜଣ ବୀରପୁରୁଷ ଜେରୁସାଲେମରେ ବାସ କଲେ। ବିନ୍ୟାମିନ ସନ୍ତାନଗଣ ଯଥା ମସୁଲମର ପୁତ୍ର ସଲୁ, ସେହି ମସୁଲମ ଜୋଏଦର ପୁତ୍ର, ଜୋଏଦ ପଦାୟର ପୁତ୍ର, ପଦାୟ କୋଲାୟର ପୁତ୍ର, କୋଲାୟା ମାସେୟର ପୁତ୍ର, ମାସେୟ ଇଥିଏଲର ପୁତ୍ର, ଇଥିଏଲ ଜିସାହର ପୁତ୍ର, ପୁଣି ତାହାଛଡ଼ା ଗଦୟ ସଲୟ ଆଦି 928 ଜଣ, ଆଉ ସିଖ୍ରିର ପୁତ୍ର ଜୋଏଲ ସେମାନଙ୍କର ଅଧ୍ୟକ୍ଷ ଥିଲା ଓ ହସନୟର ପୁତ୍ର ଜିହୁଦା ନଗରର ଦ୍ୱିତୀୟ କର୍ତ୍ତା ଥିଲା। ଯାଜକମାନଙ୍କ ମଧ୍ୟରୁ ଯଥା ଜୟର୍ବ୍ର ପୁତ୍ର ଜିଦୟ, ଜାଖିନ ହିଲ୍କିଅର ପୁତ୍ର ସରାୟ, ସେହି ହିଲ୍କିଅ ମସୁଲମର ପୁତ୍ର, ମସୁଲମ ସାଦକର ପୁତ୍ର, ସାଦକ ମରାୟତର ପୁତ୍ର, ମରାୟତ ଅହିଟୁବ୍ର ପୁତ୍ର, ଅହିଟୁବ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଥିଲା। ଗୃହର କର୍ମକାରୀ ସେମାନଙ୍କ ଭ୍ରାତୃଗଣ 822 ଜଣ ଥିଲେ। ପୁଣି ଜିରୋହମର ପୁତ୍ର ଅଦାୟା, ସେହି ଜିରୋହମ ପଲିଲେୟର ପୁତ୍ର, ପଲିଲେୟ ଅମ୍ସିର ପୁତ୍ର, ଅମ୍ସି ଜିଖରିଅର ପୁତ୍ର, ଜିଖରିଅ ପସୁରର ପୁତ୍ର, ପସୁର ମଲକିଏଲର ପୁତ୍ର, ପୁଣି ଅଦାୟର ଭ୍ରାତୃଗଣ 242 ଜଣ ପିତୃବଂଶ ପ୍ରଧାନ ଥିଲେ। ଅସ୍ରେଲର ପୁତ୍ର ଅମସୟ, ସେହି ଅସ୍ରେଲ ଅହସୟର ପୁତ୍ର, ସେହି ଅହସୟ ମସିଲେମତର ପୁତ୍ର, ମସିଲେମତ ଇମେରର ପୁତ୍ର, ଆଉ ସେମାନଙ୍କ ଭ୍ରାତୃଗଣ 128 ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ, ଓ ହକ୍ବୋଲିମର ପୁତ୍ର ସବ୍ଦିଏଲ ସେମାନଙ୍କ ଅଧ୍ୟକ୍ଷ ଥିଲା। ଲେବିୟମାନଙ୍କ ମଧ୍ୟରୁ ଯଥା ହସୁବ୍ର ପୁତ୍ର ସମୟ, ସେହି ହସୁବ ଅସ୍ରିକାମର ପୁତ୍ର, ଅସ୍ରିକାମ ହସ୍ବିଅର ପୁତ୍ର, ହସ୍ବିଅ ବୁନିର ପୁତ୍ର, ଆହୁରି ଲେବିୟ ପ୍ରଧାନବର୍ଗ ମଧ୍ୟରୁ ଶବ୍ଦଥୟ ଓ ଜୋସାବଦ ପରମେଶ୍ୱରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ। ଆଉ ଆସଫ୍ର ବଂଶଜାତ ଶବ୍ଦୀର ପୌତ୍ର ମିକାର ପୁତ୍ର ମତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା, ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକ୍ବୁକୀୟ ଦ୍ୱିତୀୟ ଥିଲା। ପୁଣି ଜିଦୁଥୁନ୍ ବଂଶଜାତ ଗାଲଲର ପୌତ୍ର ସମୂହର ପୁତ୍ର ଅବ୍ଦ, ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା 284 ଜଣ ଥିଲେ। ଆହୁରି ଦ୍ୱାରପାଳ ଅକୁବ ଟଲମୋନ ଓ ନଗରଦ୍ୱାର ସମୂହରେ ପ୍ରହରୀ କର୍ମକାରୀ ସେମାନଙ୍କର ଭ୍ରାତୃଗଣ 172 ଜଣ ଥିଲେ। ପୁଣି ଇସ୍ରାଏଲର ଯାଜକମାନଙ୍କର ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଜିହୁଦାର ସମସ୍ତ ନଗରରେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ରହିଲେ। ନଥିନୀୟ ଲୋକମାନେ ଓଫଲରେ ବାସ କଲେ, ଆଉ ସିଂହ ଓ ଗିସ୍ପ ନଥିନୀୟମାନଙ୍କର ଅଧ୍ୟକ୍ଷ ଥିଲେ। ଆସବଂଶୀୟ ଗାୟକମାନଙ୍କ ମଧ୍ୟରୁ ମିକାର ବୃଦ୍ଧ ପ୍ରପୌତ୍ର, ମତନୀୟର ପ୍ରପୌତ୍ର, ହସ୍ବିଅର ପୌତ୍ର, ବାନୀର ପୁତ୍ର ଉସି ଜେରୁସାଲେମରେ ଲେବୀୟମାନଙ୍କର ଅଧ୍ୟକ୍ଷ ଥିଲା। ସେ ମଧ୍ୟ ପରମେଶ୍ୱରଙ୍କ ଗୃହ କାର୍ଯ୍ୟର ତତ୍ତ୍ୱାବଧାରଣ କଲା, କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା, ଓ ପ୍ରତିଦିନର ପ୍ରୟୋଜନ ଅନୁସାରେ ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା। ଆଉ ଜିହୁଦାର ପୁତ୍ର ସେରହର ବଂଶଜାତ ମସେସବଲର ପୁତ୍ର ପଥାହିୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା। ପୁଣି ଜିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ ଅର୍ଥାତ୍ କିରିୟତ ଅର୍ବ ଓ ତହିଁର ଉପନଗରରେ, ଦିବୋନ ଓ ତହିଁର ଉପନଗରରେ ଜିକବ୍ସେଲ୍ ଓ ତହିଁର ଗ୍ରାମରେ ଆଉ ଜେସୁଏରେ ମୋଲାଦାରେ ଓ ବୈତପେଲେଟ୍ରେ ଆଉ ହତ୍ସର ସୁଏଲ୍ରେ ବେର୍ସେବା ଓ ତହିଁର ଉପନଗରରେ ଆଉ ସିକ୍ଲଗ୍ରେ ମକୋନା ଓ ତହିଁର ଉପନଗରରେ ଆଉ ଅଇନ୍ରିମନ୍ରେ ସରାୟରେ ଓ ଜର୍ମୁତରେ ସାନହୋ ଅଦୁଲମ୍ ଓ ତହିଁର ଗ୍ରାମରେ ଲାଖିସ୍ ଓ ତହିଁର କ୍ଷେତ୍ରରେ ଅସେକା ଓ ତହିଁର ଉପନଗରରେ ବାସ କଲେ। ଏହି ରୂପେ ସେମାନେ ବେର୍ସେବାଠାରୁ ହିନମ୍ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ। ବିନ୍ୟାମିନ୍ ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ ମିକମସ୍ ଓ ଅୟାରେ ବୈଥେଲ ଓ ତହିଁର ଉପନଗରରେ ଅନାଥତ୍ ନୋବୋ ଓ ଅନନିଆରେ ହାତସୋର ରାମା ଗୀତଇମ୍ରେ ହାଦିଦ୍ ସବୋଇମ୍ ନବଲାଟ୍ରେ ଲୋଦୋ ଓ ଓନୋ ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ। ଆଉ ଜିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମିନ୍ ସହିତ ସଂଯୁକ୍ତ ହେଲେ।